ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଭାରତୀୟ ରେଳର ପରିଚାଳନାକୁ ଆଧୁନିକ ଏବଂ ସୁସଂଗଠିତ କରିବା ପାଇଁ ରେଳ ସଂଶୋଧନ ବିଧେୟକ ଗତକାଲି ରାଜ୍ୟସଭାର ମଞ୍ଜୁରୀ ଲାଭ କରିଛି। ବିଧେୟକ ଉପରେ ଆଲୋଚନା କରି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ରେଳ କ୍ଷେତ୍ରର କାର୍ଯ୍ୟକ୍ଷମତା ବୃଦ୍ଧି ଓ ସହଯୋଗୀ ସଂଘବାଦକୁ ଏହା ଆହୁରି ସୁଦୃଢ଼ କରିବ। ବର୍ତ୍ତମାନର ନିୟମକୁ ସରଳୀକରଣ କରିବା ପାଇଁ ପଦକ୍ଷେପ ନିଆଯାଉଥିବା ବେଳେ ରାଜ୍ୟ ସରକାରଙ୍କ କ୍ଷମତାକୁ ବୃଦ୍ଧି କରିବା ପାଇଁ ବିକେନ୍ଦ୍ରୀକରଣକୁ ପ୍ରୋତ୍ସାହିତ କରାଯାଉଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। କ୍ଷେତ୍ରୀୟ ରେଳବାଇ ମହାପ୍ରବନ୍ଧକମାନଙ୍କୁ ହଜାର କୋଟି ଟଙ୍କାର ପ୍ରକଳ୍ପଗୁଡ଼ିକୁ ସ୍ୱୀକୃତି ଦେବା ପାଇଁ ପୂର୍ଣ୍ଣ କ୍ଷମତା ଦିଆଯାଇଛି ବୋଲି ସେ କହିଛନ୍ତି। ରାଜ୍ୟରେ କୃଷି ଓ କୃଷକମାନଙ୍କ ନିମନ୍ତେ ଚାଲିଥିବା ବିଭିନ୍ନ ଯୋଜନାର କାର୍ଯ୍ୟାନ୍ୱୟନ ନେଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ସମୀକ୍ଷା କରିଛନ୍ତି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ବିଭିନ୍ନ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିବା ସହ ସିଏମ୍ କିଷାନ, ପିଏମ୍ କିଷାନ ଏବଂ ସରକାରୀ ସ୍ତରରେ ମାଣ୍ଡିଆ କ୍ରୟ ବ୍ୟବସ୍ଥାର ମଧ୍ୟ ସମୀକ୍ଷା କରାଯାଇଛି। ଏହି ଅବସରରେ ଶ୍ରୀ ସିଂହଦେଓ କହିଛନ୍ତି, କୃଷି ସମ୍ପର୍କିତ ଯୋଜନାଗୁଡ଼ିକର ସଫଳତା ଯେଭଳି ଯୋଗ୍ୟ ଚାଷୀଙ୍କ ନିକଟରେ ପହଞ୍ଚପାରିବ ଏବଂ ସେମାନଙ୍କ ଜୀବନ ଜୀବିକାରେ ଉନ୍ନତି ହୋଇପାରିବ ସେଥିପ୍ରତି ରାଜ୍ୟ ସରକାର ସଚେତନ ଅଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ସବୁ ଜିଲ୍ଲାରେ ଆଜିଠାରୁ ଲକ୍ଷପତି ଦିଦି କର୍ମଶାଳା ଆୟୋଜନ ହେବାକୁ ଯାଉଛି। ଏଥିରେ ପ୍ରତ୍ୟେକ ଜିଲ୍ଲାର କମ୍ୟୁନିଟି ସପୋର୍ଟ ଷ୍ଟାଫ୍, ସମ୍ଭାବ୍ୟ ଲକ୍ଷପତି ଦିଦି ଓ ଲକ୍ଷପତି ଦିଦି ପ୍ରମୁଖ ଉପସ୍ଥିତ ରହିବେ। ତୃଣମୂଳ ସ୍ତରରେ କିପରି ଅଧିକ ଲକ୍ଷପତି ଦିଦି ସୃଷ୍ଟି କରାଯାଇପାରିବ ସେ ନେଇ କର୍ମଶାଳାରେ ଆଲୋଚନା କରାଯିବ। ଏହାବ୍ୟତୀତ ବିଭିନ୍ନ ସରକାରୀ ବିଭାଗର ସହଭାଗିତାରେ ସମ୍ଭାବ୍ୟ ଲକ୍ଷପତି ଦିଦିଙ୍କ କ୍ଷମତା, ଦକ୍ଷତା ବୃଦ୍ଧି, ପ୍ରଶିକ୍ଷଣ ଓ ବ୍ୟବସାୟ ବୃଦ୍ଧି ଆଦି ଉପରେ ବିଶେଷ ଦୃଷ୍ଟି ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନା ମହିଳା ସଶକ୍ତିକରଣ ଦିଗରେ ଏକ ବଡ଼ ପଦକ୍ଷେପ ବୋଲି ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି। ଭୁବନେଶ୍ୱରରେ ଆୟୋଜିତ ତିନିଦିନିଆ ଆନ୍ତର୍ଜାତିକ ସମ୍ମିଳନୀର ଉଦ୍ଯାପନୀ ଦିବସରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ମଲ୍ଲିକ କୃଷି କ୍ଷେତ୍ରରେ ମହିଳାଙ୍କ ସଶକ୍ତିକରଣ ଉପରେ ଗୁରୁତ୍ୱାରୋପ କରିଛନ୍ତି। ନୂତନ ଜ୍ଞାନକୌଶଳ ଓ ମହିଳା ସଶକ୍ତିକରଣ ପ୍ରଭାବରେ ଦୀର୍ଘସ୍ଥାୟୀ କୃଷି ଖାଦ୍ୟ ପ୍ରଣାଳୀର ଗଠନ ଶୀର୍ଷକ ସମ୍ମିଳନୀରେ ବିଶ୍ୱର ବିଭିନ୍ନ ସ୍ଥାନରୁ 500ରୁ ଅଧିକ ବୈଜ୍ଞାନିକ ଏବଂ 1500 ଅଗ୍ରଣୀ ମହିଳା ଚାଷୀ ଯୋଗ ଦେଇଥିଲେ। ଏଥିରେ 24 ଜଣ ମହିଳା ଚାଷୀଙ୍କୁ ପୁରସ୍କୃତ କରାଯିବା ସହ 16 ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିବା ଜଣାପଡ଼ିଛି। ଭୁବନେଶ୍ୱର ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ସମ୍ପର୍କୀୟଙ୍କୁ ନିର୍ଯାତନା ଘଟଣାରେ ଜଷ୍ଟିସ୍ ଚିତ୍ତରଞ୍ଜନ ଦାସ ତଦନ୍ତ ରିପୋର୍ଟ ଦାଖଲ କରିଛନ୍ତି। ଗତକାଲି ଗୃହ ସଚିବଙ୍କୁ ଜଷ୍ଟିସ୍ ଦାସ 282 ପୃଷ୍ଠାର ତଦନ୍ତ ରିପୋର୍ଟ ଦାଖଲ କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର 14 ତାରିଖରେ ଭୁବନେଶ୍ୱର ଭରତପୁର ଥାନାରେ ଜଣେ ସେନା ଅଧିକାରୀ ଓ ତାଙ୍କ ସମ୍ପର୍କୀୟକୁ ପୁଲିସ୍ ଦୁର୍ବ୍ୟବହାର ନେଇ ଅଭିଯୋଗ ହେବା ପରେ ରାଜ୍ୟ ସରକାର କ୍ରାଇମ୍ବ୍ରାଞ୍ଚ ତଦନ୍ତ ସହ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଗତମାସ 5 ତାରିଖରେ ତଦନ୍ତ କାର୍ଯ୍ୟ ଶେଷ ହୋଇଥିଲା। ରାଜ୍ୟରେ ଚୋରା ବାଲି ମାଫିଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ନିର୍ଦ୍ଦେଶ ଦେବା ପରେ ରାଜ୍ୟର ସମସ୍ତ ଜିଲ୍ଲା ପୁଲିସ୍ ବାଲି ମାଫିଆଙ୍କ ବିରୋଧରେ ଚଢ଼ାଉ ଅଭିଯାନ ଜାରି ରଖିଛନ୍ତି। ବିଭିନ୍ନ ଚୋରା ବାଲିଘାଟ ଉପରେ ଚଢ଼ାଉ ସମୟରେ ଗତକାଲି 91 ବାଲି ବୋଝେଇ ଯାନ ଜବତ ସହ 87 ମାମଲା ରୁଜୁ କରାଯାଇଛି। ଏଥିରେ 96 ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ପୁରୀ ମହୋଦଧିରେ ଆଜି ଆଂଶିକ ଗୋବିନ୍ଦ ଦ୍ୱାଦଶୀ ବୁଡ଼ ଅନୁଷ୍ଠିତ ହେଉଛି। ଏହି ଦିନ ମହୋଦଧିରେ ବୁଡ଼ ପକାଇଲେ ଅଶେଷ ପୁଣ୍ୟ ମିଳିଥାଏ ବୋଲି ପୌରାଣିକ ମତ ରହିଛି। ପୁରୀ ସମୁଦ୍ରରେ ବୁଡ଼ ପକାଇବା ପାଇଁ ସାଧୁସନ୍ଥ, ମଠାଧୀଶ ଏବଂ ଶ୍ରଦ୍ଧାଳୁମାନଙ୍କ ସମାଗମ ହୋଇଛି। ନୂଆପଡ଼ା ଜିଲ୍ଲା ବୋଡେନ୍ ବ୍ଲକ କରଙ୍ଗାମାଲଠାରେ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ସଭାପତିତ୍ୱରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ନିଜ ଗ୍ରାମରେ କାର୍ଯ୍ୟ କରି ରୋଜଗାରକ୍ଷମ ହେବା ପାଇଁ କାର୍ଯ୍ୟକ୍ରମର ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ 300 ଦିନରୁ ଅଧିକ ଶ୍ରମଦାନ କରି ଲକ୍ଷପତି ହୋଇଥିବା ପଞ୍ଚାୟତର 3 ପରିବାରକୁ ସମ୍ବର୍ଦ୍ଧିତ କରାଯିବା ସହ ଗ୍ରାମର 13 ଜଣ ଆଦିବାସୀ ପରିବାରଙ୍କୁ ଜଙ୍ଗଲ ଜମି ପଟା ବଣ୍ଟନ କରାଯାଇଥିଲା। ଚଳିତ ବର୍ଷ 2 ଆଂଶିକ ସୂର୍ଯ୍ୟପରାଗ ଏବଂ 2 ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ସଂଘଟିତ ହେବ। ପ୍ରଥମ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଆସନ୍ତା 14 ତାରିଖରେ ହେବାକୁ ଥିବାବେଳେ ଏହା ଭାରତକୁ ଦୃଶ୍ୟମାନ ହେବ ନାହିଁ। ସୂଚନା ଅନୁଯାୟୀ ପୂର୍ବାହ୍ନ 11 ଅପରାହ୍ନ 1 ପର୍ଯ୍ୟନ୍ତ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହେବ। ଦିନ ସମୟରେ ଏହି ଚନ୍ଦ୍ରଗ୍ରହଣ ହେଉଥିବାରୁ ଏହା ଦୃଶ୍ୟମାନ ହେବ ନାହିଁ। ରାଜ୍ୟରେ ଦିନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଆସନ୍ତା 5 ଯାଏ ଦିନ ତାପମାତ୍ରା 2-4 ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ସେଥିପାଇଁ 6 ଜିଲ୍ଲା ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର, କଳାହାଣ୍ଡି, ସମ୍ବଲପୁର ଏବଂ ଝାରସୁଗୁଡ଼ା ଜିଲ୍ଲାକୁ ଚେତାବନୀ ଦିଆଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।